ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11:00ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁର କରୁର୍ରେ ଏକ ରାଜନୈତିକ ର୍ୟାଲିରେ ଦଳାଚକଟା ଘଟି 36 ମୃତ 50ରୁ ଅଧିକ ଆହତ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଅସଂଗଠିତ କ୍ଷେତ୍ରର ଲୋକଙ୍କ ପାଇଁ ବରଦାନ ପାଲଟିଛି ଅଟଳ ପେନ୍ସନ୍ ଯୋଜନା। ଏବଂ ଏସିଆ କପ୍ T20 କ୍ରିକେଟ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 126ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ତାମିଲନାଡୁର କରୁର୍ରେ ଏକ ରାଜନୈତିକ ର୍ୟାଲିରେ ଦଳାଚକଟା ଘଟି 36 ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ବିଭିନ୍ନ ଡାକ୍ତରଖାନାରେ 50ରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆଇସିୟୁରେ ଚିକିତ୍ସାଧୀନ ଥିବା ଲୋକଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁଣା ଜଗଦୀଶନ୍ ଏହି ଦଳାଚକଟା ଘଟଣାର ତଦନ୍ତ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ତାମିଲାଗା ଭେଟ୍ରି କାଜାଗମ୍ ରାଜନୈତିକ ଦଳ ପକ୍ଷରୁ ଏକ ର୍ୟାଲିରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। କୌଣସି କାରଣ ଯୋଗୁଁ ଭିଡ଼ ଉପରେ ନିୟନ୍ତ୍ରଣ ବିଫଳ ହେବାରୁ ଦଳାଚକଟା ଘଟିଥିବା କୁହାଯାଇଛି। ଅଭିନେତା ବିଜୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟା ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରି ଆହତମାନଙ୍କ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଜଗତ ପ୍ରସାଦ ନଡ୍ଡା, ରାଜନାଥ ସିଂ ଏବଂ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ କରିବାକୁ ଯାଇ ଏବେ ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରାଯାଇଛି। ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ନୂଆ ଜିଏସ୍ଟି ଟିକସ ହାର ମାଧ୍ୟମରେ ଲାଭ ପାଇବା ଆରମ୍ଭ କରିଛନ୍ତି। ନୂଆ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4-ଥାକିଆ ଟିକସ ବ୍ୟବସ୍ଥାକୁ 2-ଥାକିଆକୁ ପରିବର୍ତ୍ତନ କରିଛି। ପୂର୍ବରୁ ଥିବା 5%, 12%, 18% ଓ 28% ଟିକସ ହାରକୁ କେବଳ 5% ଏବଂ 18% ମଧ୍ୟରେ ସୀମିତ ରଖାଯାଇଛି, ଫଳରେ ଅନେକଗୁଡ଼ିଏ ସେବା ଏବଂ ସାମଗ୍ରୀର ଦର ହ୍ରାସ ପାଇଛି। ନୂତନ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ଘରୋଇ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ କରିଛନ୍ତି। ଏୟାର କଣ୍ଡିସନର, ବାସନ ମଜା ଯନ୍ତ୍ର ଏବଂ ବଡ଼ ପରଦା ବିଶିଷ୍ଟ ଏଲ୍ସିଡି ଓ ଏଲ୍ଇଡି ଟେଲିଭିଜନ୍ଗୁଡ଼ିକ ଉପରେ ଜିଏସ୍ଟି ଦର ହ୍ରାସ କରାଯାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଅଧିକରୁ ଅଧିକ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର ଲାଗି ଏହା ସୁଯୋଗ ପ୍ରଦାନ କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଦୁଇଚକିଆ ଯାନ ଏବଂ ଛୋଟ କାର୍ ଉପରେ ମଧ୍ୟ ଜିଏସ୍ଟି ହ୍ରାସ ପାଇଛି। 350cc ପର୍ଯ୍ୟନ୍ତ ଦୁଇଚକିଆ ଯାନ ଉପରେ ଜିଏସ୍ଟି ହାର 10% ହ୍ରାସ କରାଯାଇଥିବା ବେଳେ 1200cc ପର୍ଯ୍ୟନ୍ତ ପେଟ୍ରୋଲ କାର୍ ଏବଂ 1500cc ପର୍ଯ୍ୟନ୍ତ ଡିଜେଲ କାର୍ ଉପରେ ମଧ୍ୟ 10% ଜିଏସ୍ଟି କମ୍ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଜିଏସ୍ଟି ହ୍ରାସ ଫଳରେ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକର ଖର୍ଚ୍ଚ ସୀମା ବୃଦ୍ଧି ପାଇବା ସହ ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରକୁ ଏହା ସୁଦୃଢ଼ କରିବ। ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଆଜି 118ତମ ଜନ୍ମବାର୍ଷିକୀରେ ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1907 ମସିହା ଆଜିର ଦିନରେ ପଞ୍ଜାବର ଲାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଏବେ ସେହି ଅଞ୍ଚଳ ପାକିସ୍ତାନରେ ଅଛି। ଭଗତ ସିଂ ଏକ କ୍ରାନ୍ତିକାରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। 7 ଭାଇଭଉଣୀଙ୍କ ମଧ୍ୟରେ ସେ ଦ୍ୱିତୀୟ ଥିଲେ, ତେଣୁ ତାଙ୍କୁ ଭାଗନୱାଲା ଡକାଯାଉଥିଲା, ଯାହାର ଅର୍ଥ ହେଉଛି ଭାଗ୍ୟବାନ। ଆଜି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା ସମିତିମାନ ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ସାମାଜିକ ସୁରକ୍ଷା ଦୂର କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ଅଟଳ ପେନ୍ସନ୍ ଯୋଜନା ସମ୍ପର୍କରେ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ଅସଂଗଠିତ କ୍ଷେତ୍ରର ଲୋକଙ୍କ ସାମାଜିକ ସୁରକ୍ଷା ନିମନ୍ତେ 2015 ମଇ ମାସରେ ଅଟଳ ପେନ୍ସନ୍ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରି 60 ବର୍ଷ ପରେ ଯେଭଳି ଲୋକମାନେ ଆର୍ଥିକ ଅନଟନରେ ଜୀବନ କାଟିବେ ନାହିଁ ସେଥିଲାଗି ପୂର୍ବରୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରାଯାଇପାରିବ ସେ ବିଷୟରେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଅଟଳ ପେନ୍ସନ୍ ଯୋଜନା ଲୋକମାନଙ୍କ ଭବିଷ୍ୟତକୁ ସୁଦୃଢ଼ କରିବ।
अटल पेंशन योजना लगाई है। आपने कभी कल्पना की थी कि हमारे देश का किसान 60 साल के बाद उसको पेंशन मिल सकती है? घर काम करने वाली महिला 60 साल के बाद उसको पेंशन मिल सकती है? अगर आप 20 साल की उम्र के हैं, 25 साल की उम्र के हैं, 30 साल की उम्र के हैं और अभी से आप पैसा जमा कराना चालू करोगे, जितना जमा कराओगे उसके अनुपात में 60 साल की उम्र होने के बाद आपको पेंशन मिलना शुरू हो जाएगा। सरकार उसमें पैसे डालेगी और आपको कभी बुढ़ापे में किसी के पास हाथ फहराने की नौबत नहीं आएगी।
ଏହି ଯୋଜନାରେ ଲୋକମାନଙ୍କୁ ଇଚ୍ଛାଧୀନ ଭାବେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସଞ୍ଚୟ କରିବାକୁ ପଡ଼ିଥାଏ। ସାଧାରଣତଃ ଅସଂଗଠିତ କ୍ଷେତ୍ରର ଗରିବ ଏବଂ ଅବହେଳିତ ଶ୍ରମିକମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ସୂଚନା ଅନୁଯାୟୀ ଅଟଳ ପେନ୍ସନ୍ ଯୋଜନାରେ 8 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ବେଳେ ଏଥିଲାଗି 45,000 କୋଟି ଟଙ୍କାର କର୍ପସ୍ ଫଣ୍ଡ ସୃଷ୍ଟି କରାଯାଇଛି। ଏପର୍ଯ୍ୟନ୍ତ ଏହି ଯୋଜନାରେ 48% ଅଧିକ ମହିଳା ସାମିଲ ହୋଇଛନ୍ତି। ଏହି ଯୋଜନା ସମ୍ପର୍କରେ କେତେଜଣ ହିତାଧିକାରୀ କହିଛନ୍ତି,
ଅଟଳ ପେନ୍ସନ୍ ଯୋଜନା प्रधानमंत्री जी ने निकाली थी, ये जब स्कीम लॉन्च हुआ था तब से मेरा कट रहा है पैसा, आगे जाके ये आदमी की बचत का बहुत बड़ा रूप बनेगा। मैं प्रधानमंत्री जी को धन्यवाद देता हूँ।
प्रधानमंत्री अटल पेंशन योजना में पंजीकृत कराया है और ये बहुत बढ़िया योजना है। इसमें मेरे को 60 साल बाद पेंशन मिलेगी, जिसका मैं प्रधानमंत्री मोदी जी को बहुत बहुत आभार करता हूँ।
मोदी जी की जो अटल पेंशन योजना है ये मुझको काफी प्रभावित लगी और इसमें मैंने अभी अभी इन्वेस्ट किया है।
ଭାରତୀୟ ସାମାଜିକ ସୁରକ୍ଷା ଇକୋସିଷ୍ଟମରେ ଅଟଳ ପେନ୍ସନ୍ ଯୋଜନା ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଡିଜିଟାଲ୍ ସମନ୍ୱୟ, ମହିଳାଙ୍କ ଯୋଗଦାନ ଏବଂ ଗ୍ରାମାଞ୍ଚଳର ବିକାଶ ଭଳି ଅନେକଗୁଡ଼ିଏ ପଦକ୍ଷେପ ଜରିଆରେ ଲୋକମାନଙ୍କ ଜୀବନଧାରଣ ଶୈଳୀରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଫାଇନାଲ୍ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ। ଏସିଆ କପ୍ର 17 ସଂସ୍କରଣ 41 ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି ଫାଇନାଲ୍ରେ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଖେଳାଯାଇଥିବା 11 ଏସିଆ କପ୍ ଫାଇନାଲ୍ରେ ଭାରତ 8 ବିଜୟ ଲାଭ କରି ଆଧିପତ୍ୟ ବିସ୍ତାର କରିଛି। ଏବେ କିଛି କ୍ରୀଡ଼ା ସମ୍ବାଦ ମୂଳରଞ୍ଜନ ମିଶ୍ରଙ୍କଠାରୁ।
ରାଞ୍ଚିର ବିର୍ସାମୁଣ୍ଡା ଷ୍ଟାଡିୟମ୍ଠାରେ ଗତକାଲି ଆରମ୍ଭ ହୋଇଥିବା 64ତମ ଜାତୀୟ ଓପନ୍ ଆଥ୍ଲେଟିକ୍ସ ପ୍ରତିଯୋଗିତାରେ ମହିଳା 5,000 ମିଟର ଦୌଡ଼ରେ ସୀମା 16:01 27 ମିଲିସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। କାଜଲ କନୱାଡ଼େ 16:03 23 ମିଲିସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5,000 ମିଟର ଦୌଡ଼ରେ ପ୍ରିନ୍ସ କୁମାର ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ସୁନୀଲ ଡାୱର ଦ୍ୱିତୀୟ ଏବଂ ଅଭିଷେକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବେଙ୍ଗାଲୁରୁରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଏବଂ ଅନ୍ତିମ ମହିଳା ବିଶ୍ୱକପ୍ କ୍ରିକେଟ୍ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ 4 ପରାସ୍ତ କରିଛି। ଆସନ୍ତା 30 ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ଶ୍ରୀଲଙ୍କା ସହିତ ଭାରତର ମୁକାବିଲା ହେବ। ଦ୍ୱାଦଶ ବିଶ୍ୱ ପାରା ଆଥ୍ଲେଟିକ୍ ଚମ୍ପିୟନ୍ସିପ୍ରେ ପ୍ରଥମ ଦିନରେ ଶୈଳେଶ କୁମାର ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ପ୍ରଥମ ଦିନରେ ବିହାର 25 ଖେଳାଳି ଶୈଳେଶ ଉଚ୍ଚ ଡିଆଁରେ 1.91 ମିଟର ଉଚ୍ଚତା ପାର କରି ଏହି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁର କରୁର୍ରେ ଏକ ରାଜନୈତିକ ର୍ୟାଲିରେ ଦଳଚକଟା ଘଟି 36 ମୃତ 50 ଅଧିକ ଆହତ। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଅସଂଗଠିତ କ୍ଷେତ୍ରର ଲୋକଙ୍କ ପାଇଁ ବରଦାନ ପାଲଟିଛି ଅଟଳ ପେନ୍ସନ୍ ଯୋଜନା। ଏବଂ ଏସିଆ କପ୍ ଟି20 କ୍ରିକେଟ୍ ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।